ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ 1,898 ଅଙ୍ଗନବାଡ଼ି କେନ୍ଦ୍ର ଉଦ୍ଘାଟିତ, ମାଟ୍ରିକ୍ ପରୀକ୍ଷା ଖାତା ଦେଖା ଶେଷ, ଆସନ୍ତା ମାସରେ ପ୍ରକାଶ ପାଇବ ଫଳାଫଳ, ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଏବଂ ଅଟିଜିମ୍ ଏବଂ ମାନବିକତା ପ୍ରତ୍ୟେକଟି ଜୀବନର ମୂଲ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଅଟିଜିମ୍ ଦିବସ। ରାଜ୍ୟ ସରକାର 1,898 ଅଙ୍ଗନବାଡ଼ି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଅଙ୍ଗନବାଡ଼ି ଗୃହଗୁଡ଼ିକର ଲୋକାର୍ପଣ କରିଛନ୍ତି। 2036 ସୁଦ୍ଧା ରାଜ୍ୟକୁ ବିକଶିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ଆଜି ଶେଷ ହେଉଛି। ଆସନ୍ତା ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି।
ଆମେ ଗତ 19 ତାରିଖରୁ ଏ ଚଳିତ ମାସ 2 ତାରିଖରେ ପରୀକ୍ଷା ଖାତା ଦେଖିବା କାର୍ଯ୍ୟକ୍ରମ ଯୋଉ ନେଇଥିଲୁ ବୋର୍ଡ, ତାକୁ ସାରିବା ପାଇଁ ଆମେ ଯୋଉ ପ୍ରୋଗ୍ରାମ କରିଥିଲୁ, ଆଜି ସରିବା ପାଇଁ ଆମର ବହୁତ ସମ୍ଭାବନା ଥିଲା। ଆମେ 95% କରିଦେଇଥିଲୁ, ତ ଆଉ 5% ଆଜି ସରିଯିବ ବୋଲି ମୋର ଆଶା ଅଛି। ତାପରେ ଆମେ ରେଜଲ୍ଟ ପ୍ରୋସେସିଂ କାମ ଆରମ୍ଭ କରିବୁ। ପିଲାମାନଙ୍କୁ ଯୋଉ ଆମେ ଗୋଟିଏ ସୂଚନା ଦେଇଥିଲୁ ଯେ ମେ ମାସର ପ୍ରଥମ ସପ୍ତାହରେ ତାଙ୍କ ରେଜଲ୍ଟ ବାହାର କରିବୁ, ଯଦି ଆଉ କୌଣସି ଅସୁବିଧା ନ ଆସିଲା ନିଶ୍ଚୟ କରିବୁ, ଯଦି କୌଣସି ଅସୁବିଧା ଆସିଲା ତାହେଲେ ଆମେ ମେ ମାସର ଦ୍ୱିତୀୟ ସପ୍ତାହରେ ନିଶ୍ଚୟ ରେଜଲ୍ଟ ବାହାର କରିବୁ। ରେଜଲ୍ଟ ବାହାରିବା ସହିତ ପିଲାମାନେ ତାଙ୍କର ସାର୍ଟିଫିକେଟ୍ ବି ଡାଉନଲୋଡ କରିକି ତାଙ୍କର ମାଟ୍ରିକୁଲେସନ ସାର୍ଟିଫିକେଟ୍ ଡିଜିଟାଲ ସାର୍ଟିଫିକେଟ୍ ନେଇପାରିବେ।
ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ 561,979 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ 75 ଅନ୍ଲାଇନ୍ କେନ୍ଦ୍ର ଓ 76 ଅଫ୍ଲାଇନ୍ କେନ୍ଦ୍ରରେ ଆରମ୍ଭ ହୋଇଛି। ଆଜିଠାରୁ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ 15-28 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ଖାତା ଦେଖାହେବ। ମୋଟ 16,458 ଜଣ ପରୀକ୍ଷକ ଉତ୍ତର ଖାତା ମୂଲ୍ୟାୟନ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି। ଅନୁଗୁଳ ଜିଲ୍ଲାରେ ଖଣିଜ ଉତ୍ପାଦନ ଓ ଶିଳ୍ପ ବୃଦ୍ଧିକୁ ଦୃଷ୍ଟିରେ ରଖି ଛେଣ୍ଡିପଦା ଅନୁଗୁଳ ରାଜ୍ୟ ରାଜପଥ 63କୁ 2-ଥାକିଆ ରାସ୍ତାରୁ 4-ଥାକିଆ ରାସ୍ତା କରିବା ସହ ଜନବସତି ଅଞ୍ଚଳରେ ବାଇପାସ୍ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ରାଜ୍ୟ ଅର୍ଥନୀତିରେ ଅନୁଗୁଳ ଜିଲ୍ଲା ବିଶେଷ ଭାବେ ଯୋଗଦାନ ଦେଉଛି। ଆଗାମୀ 2033 ସୁଦ୍ଧା କୋଇଲା ଉତ୍ପାଦନ ବାର୍ଷିକ 250-300 ମିଲିୟନ୍ ଟନ୍କୁ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିବା ସହିତ ସ୍ଥାନୀୟ ଅଞ୍ଚଳରେ କୋଇଲା ଓ ଶିଳ୍ପ ପରିବହନ ସହଜ ସାଧ୍ୟ ହେବ ବୋଲି ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ସରକାରଙ୍କର ଏହି ପଦକ୍ଷେପ ଫଳରେ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟରେ ଚଳିତ ଖରିଫ ଋତୁରେ ରେକର୍ଡ ସଂଖ୍ୟକ 77 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଧାନ ସଂଗ୍ରହ ହୋଇଛି, ରାଜ୍ୟ ସରକାର ଧାନ କ୍ରୟ ପାଇଁ ଅବଧିକୁ ଆଉ 7 ଦିନ ବୃଦ୍ଧି କରିଥିବାରୁ ଚାଷୀମାନଙ୍କଠାରୁ ଏହି ସମୟସୀମା ମଧ୍ୟରେ ଧାନ କିଣାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଆସନ୍ତା ବର୍ଷ ସମସ୍ୟା ନ ହେବା ପାଇଁ ସରକାର ସବୁ ବ୍ୟବସ୍ଥା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଯାନବାହନଗୁଡ଼ିକର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ପୁଣି ଥରେ କଡ଼ାକଡ଼ି କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ସଡ଼କ ସୁରକ୍ଷାକୁ ନେଇ ଜାରି ରହିଥିବା ଏହି ଅଭିଯାନ ଆସନ୍ତା 10 ତାରିଖ ଯାଏଁ ବୃଦ୍ଧି କରାଯାଇଛି। ବିନା ବୈଧ ପ୍ରଦୂଷଣ ପ୍ରମାଣପତ୍ର 10,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ପରିବହନ ବିଭାଗ ପକ୍ଷରୁ ଗ୍ରୀନ୍ ଷ୍ଟିକର ଯୋଗାଇ ଦିଆଯାଉଛି, ଯାହାକୁ ଗାଡ଼ିରେ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ାରେ ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ହକି ଦଳ ଚାମ୍ପିୟନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କ୍ରୀଡ଼ାବିତ୍ଙ୍କ ସଫଳତା ରାଜ୍ୟ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜନଜାତି କ୍ରୀଡ଼ା ପ୍ରତିଭାଙ୍କ ଏହି ଅସାଧାରଣ ସଫଳତା ଓଡ଼ିଶାର କ୍ରୀଡ଼ା ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ଆଜିଠାରୁ ବିଧି ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀରେ ଗ୍ରୀଷ୍ମକାଳୀନ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ରହିଥିବା ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଡଙ୍ଗାକୁ ଭୋଇ ସେବକମାନେ ପାଣିରୁ ବାହାର କରିଛନ୍ତି। ଆସନ୍ତା 20 ତାରିଖ ଦିନ ଅକ୍ଷୟ ତୃତୀୟା ଅବସରରେ ଚନ୍ଦନ ଯାତ୍ରାର ଶୁଭାରମ୍ଭ ହେବ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଅତ୍ୟଧିକ ଉଷ୍ମ ଲାଘବ ନିମନ୍ତେ 21 ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଚାପ ଖେଳିଥାନ୍ତି। ମହାପ୍ରଭୁ ନୌକା ବିହାର କରୁଥିବା ଡଙ୍ଗାଗୁଡ଼ିକୁ ଆଜିଠାରୁ ପାଣିରୁ ବାହାର କରାଯାଇ ଆବଶ୍ୟକୀୟ ମରାମତି କାର୍ଯ୍ୟ ପରେ ଏହାକୁ ରଙ୍ଗ କରାଯାଇଥାଏ। ରାଜ୍ୟରେ ଜନଗଣନା ଗତକାଲିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ 70,000 ବ୍ୟକ୍ତିବିଶେଷ ସ୍ୱ ଜନଗଣନା କରିଛନ୍ତି। ଡିଜିଟାଲ ପ୍ରକ୍ରିୟାରେ ଲୋକମାନେ ଜନଗଣନା କରିଛନ୍ତି ବୋଲି ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜନଗଣନା ସମନ୍ୱୟ କମିଟିର ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭାଗୀୟ ସଚିବ ଓ ଉନ୍ନୟନ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସ୍ୱଗଣନା ପ୍ରକ୍ରିୟାରେ ଅଧିକ ସଂଖ୍ୟାରେ ସାମିଲ ହେବାକୁ ଜନସାଧାରଣଙ୍କୁ ଉଭୟ ମୁଖ୍ୟ ଶାସନ ସଚିବ ଓ ଜନଗଣନା ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ଜନଗଣନାର ପ୍ରଥମ ପର୍ଯ୍ୟାୟରେ ନୂତନ ବ୍ୟବସ୍ଥା ଭାବେ ସ୍ୱଜନଗଣନା ବ୍ୟବସ୍ଥାର ଆରମ୍ଭ ହୋଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଜନସାଧାରଣ ନିଜେ ଅନ୍ଲାଇନ୍ ମାଧ୍ୟମରେ ସେମାନଙ୍କର ପରିବାର ଓ ଘର ସମ୍ପର୍କିତ ସମସ୍ତ ତଥ୍ୟ ଦେଇପାରିବେ। ଆସନ୍ତା 16 ତାରିଖରୁ ମେ 15 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ସରକାରୀ କର୍ମଚାରୀମାନେ ଘରକୁ ଘର ଯାଇ ସର୍ଭେ କାର୍ଯ୍ୟ କରିବେ। ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଓ ଗୃହ ଜନଗଣନା ଡିଜିଟାଲ ମାଧ୍ୟମରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ଡିଜିଟାଲ ମାଧ୍ୟମରେ ନିଜ ବାସଭବନରେ ସମସ୍ତ ତଥ୍ୟ ପୋର୍ଟାଲ ମାଧ୍ୟମରେ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି। ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରୁଥିବା ଗଣନାକାରୀମାନଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଛତ୍ରପୁରଠାରେ ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଉପାଧ୍ୟକ୍ଷ ଜି ପାପା ରାଓ ପୋର୍ଟାଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିଶୁମାନଙ୍କ କ୍ଷେତ୍ରରେ ଅଟିଜିମ୍ ବା ଜଟିଳ ସ୍ନାୟୁଗତ ବିକାଶ ଜନିତ ବ୍ୟାଧି କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଅଟିଜିମ୍ ଦିବସ। ଏହି ରୋଗର ଶିକାର ହୋଇଥିବା ଶିଶୁ ଓ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଦେଖିବା, ଶୁଣିବା ଓ ଅନୁଭବ କରିବାର ଲକ୍ଷଣରେ ବିଚ୍ୟୁତି ଦେଖାଦେଇଥାଏ। ଅଟିଜିମ୍ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଭାଷାର ପରିପ୍ରକାଶ ଏବଂ ଶ୍ରବଣ ଶକ୍ତି ବହୁ ପରିମାଣରେ ହ୍ରାସ ଘଟିଥାଏ। ଅଟିଜିମ୍ ଏକ ସ୍ନାୟୁଗତ ସମସ୍ୟା ହୋଇଥିବାରୁ ଶୈଶବ ଅବସ୍ଥାରେ ଜଣେ ଶିଶୁର ମସ୍ତିଷ୍କ ସଠିକ୍ ଭାବରେ ବିକଶିତ ହୋଇନଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ପ୍ରତି 36ରୁ 100 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଅଟିଜିମ୍ ରୋଗରେ ଶିକାର ହୋଇଥାନ୍ତି। ଅଟିଜିମ୍ ରୋଗର ଚିକିତ୍ସା କରାଇପାରିଲେ ଶିଶୁର ବ୍ୟବହାରରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଅଟିଜିମ୍ ଏବଂ ମାନବିକତା ପ୍ରତ୍ୟେକଟି ଜୀବନର ମୂଲ୍ୟ। ବିଶ୍ୱ ଅଟିଜିମ୍ ଦିବସ ଅବସରରେ ସମସ୍ତଙ୍କ ପାଇଁ ସମାନ ସୁଯୋଗ ନେଇ ସଚେତନତା ସୃଷ୍ଟି କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍ତି। ଓଡ଼ିଆ ପକ୍ଷ ଅବସରରେ ଆଜି ଏବଂ ଆସନ୍ତାକାଲି ପାରମ୍ପରିକ ପୋଷାକ ପରିଧାନ ଦିବସ ଆମ ପୋଷାକ ଆମ ପରିଚୟ ପାଳନ କରାଯିବ। ରାଜ୍ୟ ସରକାରୀ କର୍ମଚାରୀ, ଅଧିକାରୀ ଏବଂ ଓଡ଼ିଶା ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଏହି ଦିବସରେ ଉତ୍ସାହିତ କରାଯାଇଥାଏ। ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପରିଚାଳିତ ବୟନିକା, ଉତ୍କଳିକା, ରେଶମ ଓଡ଼ିଶା ଓ ସମ୍ବଲପୁରୀ ବସ୍ତ୍ରାଳୟର ହସ୍ତତନ୍ତ ବସ୍ତ୍ର ଉପରେ 30% ରିହାତି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ସପ୍ତାହ ବ୍ୟାପୀ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମେତ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଆକାଂକ୍ଷୀ ଚଳଚ୍ଚିତ୍ର ନିର୍ମାତା ଓ କଥାକାରମାନେ ଯୋଗ ଦେଇଥିଲେ। ଏହି ଅବସରରେ 5ଟି ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ MV7 ଜଗନ୍ନାଥପାଲି ଉଚ୍ଚ ବିଦ୍ୟାଳୟରେ ପୋଷଣ 15 ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପୋଷଣର ଗୁରୁତ୍ୱ, କୁପୋଷଣ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ଓ ସୁଷମ ଖାଦ୍ୟ ଗ୍ରହଣର ଔପଚାରିକତା ସମ୍ପର୍କରେ ମତ ରଖିଥିଲେ। ସୁସ୍ଥ ଶରୀର ପାଇଁ ଖାଦ୍ୟ ନିରାପତ୍ତା ଓ ସଠିକ୍ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷଣ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଅଧିକରୁ ଅଧିକ ସଭା ଓ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ 1,898 ଅଙ୍ଗନବାଡ଼ି କେନ୍ଦ୍ର ଉଦ୍ଘାଟିତ। ମାଟ୍ରିକ୍ ପରୀକ୍ଷା ଖାତା ଦେଖା ଶେଷ। ଆସନ୍ତା ମାସରେ ପ୍ରକାଶ ପାଇବ ଫଳାଫଳ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ଏବଂ ଅଟିଜିମ୍ ଏବଂ ମାନବିକତା ପ୍ରତ୍ୟେକଟି ଜୀବନର ମୂଲ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଅଟିଜିମ୍ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।